ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ସୁଫି ପରମ୍ପରା ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି କହିଲେ ପ୍ରଧାନମନ୍ତ୍ରୀ. କୃଷି ଓ ଗ୍ରାମୀଣ ସମୃଦ୍ଧି ଉପରେ ଆଧାରିତ ବଜେଟ୍ ପରବର୍ତ୍ତୀ ୱେବିନାରକୁ ଆଜି ପ୍ରଧାନମନ୍ତ୍ରୀ କରିବେ ସମ୍ବୋଧନ. ନିର୍ଦ୍ଦେଶାବଳୀ ଉଲ୍ଲଙ୍ଘନ ନେଇ କେତୋଟି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାକୁ ଜୋରିମାନା ଧାର୍ଯ୍ୟ କଲା ଆର୍ବିଆଇ. ଆମେରିକା ଓ ୟୁକ୍ରେନ୍ ମଧ୍ୟରେ ଅସଫଳ ହେଲା ବିରଳ ଖଣିଜ ପଦାର୍ଥ ସଂକ୍ରାନ୍ତ ଆଲୋଚନା. ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ, ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଅଷ୍ଟ୍ରେଲିଆ. ସୁଫି ପରମ୍ପରା ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ନୂଆଦିଲ୍ଲୀରେ ଗତକାଲି ଆୟୋଜିତ ଜାହାଁ ଏ ଖୁସରାଓ ସୁଫି ସଙ୍ଗୀତ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ସେ କହିଛନ୍ତି, ସଂସ୍କୃତି ଏବଂ ସଭ୍ୟତା ସେହି ଦେଶର ଗୀତ ଓ ସଙ୍ଗୀତ ମାଧ୍ୟମରେ ସମୃଦ୍ଧ ହୋଇଥାଏ. ଦେଶର ସଂସ୍କୃତି ଏବଂ କଳାକ୍ଷେତ୍ରକୁ ସମୃଦ୍ଧ କରିବା ଦିଗରେ ଏଭଳି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
के लिए तो जरूरी होते ही हैं, इनमें सुकून भी मिलता है। जहां ने खुसरो का ये सिलसिला अपने 25 साल भी पूरे कर रहा, इन 25 वर्षों में इस आयोजन का लोगों के जहन में जगह बना लेना, ये अपने आप में इसकी सबसे बड़ी कामयाबी है।
ଆଗାମୀ ରମଜାନ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ଏହି ମହୋତ୍ସବ ଚଳିତ ବର୍ଷ 25ତମ ବାର୍ଷିକୀ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଟିଇଏଚ୍ ବଜାର ପରିଦର୍ଶନ କରିଥିଲେ। ଏଥିରେ ଏକ ଜିଲ୍ଲା ଏକ ଉତ୍ପାଦ ହସ୍ତଶିଳ୍ପ ଆଧାରରେ ଉତ୍କୃଷ୍ଟ କଳାକୃତି, ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀ ଆସନ୍ତାକାଲି ଉଦ୍ଯାପିତ ହେବ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆଜି ମୁମ୍ବାଇ ଗସ୍ତରେ ଯିବେ। କେପିବି ହିନ୍ଦୁଜା କଲେଜ ଅଫ୍ କମର୍ସ ବାର୍ଷିକ ସମାରୋହରେ ଶ୍ରୀ ଧନକଡ଼ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଓ ଗ୍ରାମୀଣ ସମୃଦ୍ଧି ଉପରେ ଆଧାରିତ ବଜେଟ୍ ପରବର୍ତ୍ତୀ ୱେବିନାରକୁ ଆଜି ସମ୍ବୋଧନ କରିବେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ଦିନିକିଆ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଯୋଗଦେବେ। କୃଷି ଓ ଗ୍ରାମୀଣ କ୍ଷେତ୍ର ଲାଗି ବଜେଟ୍ ପ୍ରସ୍ତାବଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଲାଗି ରଣନୀତି ପ୍ରସ୍ତୁତ କରିବା ନେଇ ଏହି ୱେବିନାରରେ ମତ ବିନିମୟ ହେବ। ଏକ ସହଯୋଗୀ ଆଭିମୁଖ୍ୟକୁ ସୁନିଶ୍ଚିତ କରିବା ସହିତ କୃଷି ଅଭିବୃଦ୍ଧି ଏବଂ ଗ୍ରାମୀଣ ସମୃଦ୍ଧି ଲାଗି ଏହି ଆଲୋଚନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ବଜେଟ୍ ପ୍ରସ୍ତାବ ଆଧାରିତ ଲକ୍ଷ୍ୟ ହାସଲ ଦିଗରେ ସମୟୋଚିତ ଏବଂ ସମନ୍ୱିତ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ବୈଠକରେ ମତ ବିନିମୟ ହେବ। କୃଷି ଓ ଗ୍ରାମୀଣ ସମୃଦ୍ଧି କ୍ଷେତ୍ର ପାଇଁ ଘରୋଇ କ୍ଷେତ୍ରକୁ ସାମିଲ କରିବାକୁ ଶିଳ୍ପ ପ୍ରତିନିଧି ଏବଂ ବିଶେଷଜ୍ଞଙ୍କ ସମେତ ପ୍ରମୁଖ ଅଂଶୀଦାରଙ୍କୁ ଏକାଠି କରି କାର୍ଯ୍ୟ କରିବା ଉପରେ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ହଂକଂ ଏବଂ ସାଂଘାଇ ବ୍ୟାଙ୍କିଂ କର୍ପୋରେସନ ଲିମିଟେଡ୍ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ 660,000 ଜୋରିମାନା ଧାର୍ଯ୍ୟ କରିଛି। ଆର୍ବିଆଇ ନିୟାମକ ନିର୍ଦ୍ଦେଶାବଳୀ ଉଲ୍ଲଙ୍ଘନ ଅଭିଯୋଗରେ ଏହି ନିଷ୍ପଭି ନିଆଯାଇଥିବା ଜଣାପଡ଼ିଛି। ଏହି ଦୁଇ ବ୍ୟାଙ୍କ ବିରୋଧରେ କେୱାଇସି ନିୟମରେ ତ୍ରୁଟି, ବିଦେଶୀ ମୁଦ୍ରାନିବେଶ ରିପୋର୍ଟ ପ୍ରସ୍ତୁତିରେ ବିଫଳତା ଏବଂ ସଞ୍ଚୟ ଖାତା ଖୋଲିବାରେ ଅନିୟମିତତା ସଂକ୍ରାନ୍ତ ଅଭିଯୋଗ ରହିଛି। ଅଭିଯୋଗ ନେଇ ଆର୍ବିଆଇ ପକ୍ଷରୁ ଯାଞ୍ଚ କରାଯିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେହିଭଳି କେୱାଇସି ଏବଂ ଋଣ ବର୍ଗୀକରଣ ନିୟମ ସମେତ ଆର୍ବିଆଇ ନିୟାମକ ନିର୍ଦ୍ଦେଶାବଳୀ ଉଲ୍ଲଙ୍ଘନ ଅଭିଯୋଗ ନେଇ ଆଇଆଇଏଫ୍ଏଲ୍ ସମତା ଫାଇନାନ୍ସ ଲିମିଟେଡ୍ ଉପରେ 33,10,000 ଜରିମାନା ଧାର୍ଯ୍ୟ କରାଯାଇଛି। ବିଶିଷ୍ଟ ସାମଗ୍ରିକ ସ୍ୱାସ୍ଥ୍ୟ ପ୍ରଶିକ୍ଷକ ତଥା ଲିୟୁକ୍ କୁଟିନ୍ହୋ ହୋଲିଷ୍ଟିକ୍ ହୋଲିଂ ସିଷ୍ଟମ୍ର ସହ ପ୍ରତିଷ୍ଠାତା ଲିୟୁକ୍ କୁଟିନ୍ହୋ ନୂଆଦିଲ୍ଲୀରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି। ପୋଷଣ ଅଭିଯାନର କାର୍ଯ୍ୟକାରିତା ନେଇ ସେ ପ୍ରତ୍ୟକ୍ଷ ଭାବେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଅଙ୍ଗନବାଡ଼ି କର୍ମୀ ଏବଂ ଅନ୍ତେବାସୀଙ୍କ ସହ ଶ୍ରୀ କୁଟିନ୍ହୋ ଆଲୋଚନା କରିଛନ୍ତି। ଉତ୍ତମ ପୋଷଣ ଏବଂ ସୁସ୍ଥ ଜୀବନଶୈଳୀ ଲାଗି ଶ୍ରୀ କୁଟିନ୍ହୋ ଗୁରୁତ୍ୱ ଦେଇଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ମେଦ ବହୁଳତାର ମୁକାବିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ଶ୍ରୀ କୁଟିନ୍ହୋ ଉଚ୍ଚ ପ୍ରଶଂସା କରିଛନ୍ତି। ସୁଷମ ଖାଦ୍ୟ, ସକ୍ରିୟ ଜୀବନଶୈଳୀ ଏବଂ ମେଦ ବହୁଳତା ମୁକାବିଲା ଦିଗରେ ସଚେତନତା ସୃଷ୍ଟି ନେଇ ଶ୍ରୀ କୁଟିନ୍ହୋ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଏନ୍ଏକ୍ସଟି ସମ୍ମିଳନୀରେ ଯୋଗଦେବେ। ଏହି ଅବସରରେ ନ୍ୟୁଜ୍ ଏକ୍ସ ୱାର୍ଲଡ୍ ଚ୍ୟାନେଲ୍ର ଉନ୍କୋଚନ କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଆଇଟିଭି ନେଟ୍ୱର୍କ ଏବଂ ଫାଉଣ୍ଡେସନ୍ ସଂସ୍ଥାକୁ ଏହି ସମ୍ମିଳନୀର ଆୟୋଜନ ନେଇ ପ୍ରଶଂସା କରିଛନ୍ତି। ସମାଜର ବିଭିନ୍ନ ବର୍ଗର ଲୋକ ଏଥିରେ ଅଂଶଗ୍ରହଣ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ବହୁ ଫଳପ୍ରଦ ଆଲୋଚନା ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଆମେରିକା ଏବଂ ୟୁକ୍ରେନ୍ ମଧ୍ୟରେ ବିରଳ ଖଣିଜ ପଦାର୍ଥ ସଂକ୍ରାନ୍ତ ଆଲୋଚନା ଅସଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନେସ୍କିଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ବାଧାପ୍ରାପ୍ତ ହୋଇଛି। ୱାଶିଂଟନ୍ରେ ଗତକାଲି ଅନୁଷ୍ଠିତ ଏହି ଆଲୋଚନା ବୈଠକରେ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଶ୍ରୀ ଜେଲେନେସ୍କି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ପ୍ରତି ଘୃଣାଭାବ ରଖୁଛନ୍ତି, ସେଥିପାଇଁ ଏହି ଆଲୋଚନା ସଫଳ ହୋଇପାରି ନାହିଁ। ଯୁଦ୍ଧର ସମାଧାନ ପାଇଁ ଆଲୋଚନାରେ ରୁଷ ରାଷ୍ଟ୍ରପତିଙ୍କର କୌଣସି ପ୍ରକାର ବୁଝାମଣା ସମ୍ଭବ ନୁହେଁ ବୋଲି ଶ୍ରୀ ଜେଲେନେସ୍କି କହିଥିବା ଶ୍ରୀ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଏଭଳି ଚିନ୍ତାଧାରା ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ ବୋଲି ଶ୍ରୀ ଟ୍ରମ୍ପ୍ ଆଲୋଚନା ବେଳେ ଶ୍ରୀ ଜେଲେନେସ୍କିଙ୍କୁ କହିଥିବା ଜଣାପଡ଼ିଛି। ଶ୍ରୀ ଜେଲେନେସ୍କି ଏହି ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତି ଆଲୋଚନା ବୈଠକରୁ ଉଠି ଚାଲିଯାଇଥିଲେ। ହ୍ୱାଇଟ୍ ହାଉସ୍ ଛାଡ଼ିବାର କିଛି ସମୟ ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଜେଲେନେସ୍କି ୟୁକ୍ରେନ୍କୁ ସମର୍ଥନ ଜଣାଇଥିବାରୁ ଆମେରିକା ରାଷ୍ଟ୍ରପତି, କଂଗ୍ରେସ ଏବଂ ଆମେରିକୀୟ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ କୋଇଲା ପରିବହନ ଦ୍ୱିଗୁଣିତ ହୋଇଛି। କୋଇଲା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରେଳ, ସମୁଦ୍ର, ରେଳ ମାଧ୍ୟମରେ କୋଇଲା ପରିବହନ 2022 28 ନିୟୁତ ମେଟ୍ରିକ୍ ଟନ୍ ଥିବାବେଳେ 2024 ଏହି ପରିମାଣ 54 ନିୟୁତ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇଛି। ଏଥିରେ କୁହାଯାଇଛି, ରେଳ ସମୁଦ୍ର ରେଳ ପଦ୍ଧତିରେ କୋଇଲା ନିଷ୍କାସନର ଏକ ଅତିରିକ୍ତ ବିକଳ୍ପ ମାଧ୍ୟମ ପାଲଟିବା ଯୋଗୁଁ ରେଳମାର୍ଗରେ ଭିଡ଼ ହ୍ରାସ ପାଇଛି ଏବଂ କୋଇଲା ପରିବହନ ବୃଦ୍ଧି ପାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଥିବା ପାୱାର ପ୍ଲାଣ୍ଟଗୁଡ଼ିକ ପାଇଁ ରେଳ ସମୁଦ୍ର ରେଳମାର୍ଗ ମାଧ୍ୟମରେ ଖଣିରୁ ଘରୋଇ କୋଇଲା ପରିବହନ କରାଯାଉଛି। କୋଇଲା ମନ୍ତ୍ରଣାଳୟ ଇତିମଧ୍ୟରେ ରେଳ ସମୁଦ୍ର ରେଳ ପଦ୍ଧତିକୁ ପ୍ରୋହାହିତ କରିବା ଲାଗି ପଦକ୍ଷେପ ନେଉଥିବା ଜଣାପଡ଼ିଛି। ଏହି ବ୍ୟବସ୍ଥା ଦ୍ୱାରା ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ଭାବେ କୋଇଲା ମିଳିପାରୁଛି ଏବଂ ପରିବହନ କ୍ଷେତ୍ରରେ ସୁଫଳ ମିଳିପାରୁଛି। ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲି ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ମ୍ୟାଚ୍ ବର୍ଷା ଯୋଗୁଁ ସମ୍ଭବ ହୋଇପାରି ନାହିଁ। ପାକିସ୍ତାନ ଲାହୋରଠାରେ ଅନୁଷ୍ଠିତ ଗ୍ରୁପ୍ ବି ପର୍ଯ୍ୟାୟର ଏହି ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବନ୍ଦ ହୋଇଯାଇଥିଲା। ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 50 ଓଭରରେ ଆଫଗାନିସ୍ତାନ 273 ରନ୍ ସଂଗ୍ରହ କରିଥିଲା। 274 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ 12 ଓଭର ଏବଂ 5 ବଲ୍ରେ ଗୋଟିଏ ୱିକେଟ୍ ହରାଇ 109 ରନ୍ ସଂଗ୍ରହ କରିଥିବାବେଳେ ବର୍ଷା ଯୋଗୁଁ ମ୍ୟାଚ୍କୁ ବନ୍ଦ ରଖାଯାଇଥିଲା। ଏଥିସହ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ 3 ମ୍ୟାଚ୍ରୁ 4 ପଏଣ୍ଟ ହାସଲ କରି ସେମିଫାଇନାଲ୍ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା 3 ପଏଣ୍ଟ ଲେଖାଏଁ ହାସଲ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ଉନ୍ନତ ରନ୍ରେଟ୍ ଯୋଗୁଁ ଗ୍ରୁପ୍ ପର୍ଯ୍ୟାୟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଆଜି ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କରାଚିଠାରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଅମୀମାଂସିତ ରହିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବ। ତେବେ ଯଦି ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ଅତି କମ୍ରେ 207 ରନ୍ ବ୍ୟବଧାନରେ ପରାସ୍ତ କରେ, ତେବେ ଆଫଗାନିସ୍ତାନ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବାର ସମ୍ଭାବନା ରହିଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି। ବେଙ୍ଗାଲୁରୁର ଏନ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଦିଲ୍ଲୀ 9 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 123 ରନ୍ ସଂଗ୍ରହ କରିଥିଲା। 124 ରନ୍ର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ଗୋଟିଏ ୱିକେଟ୍ ବିନିମୟରେ 33 ବଲ୍ ବାକି ଥାଇ ହାସଲ କରିଥିଲା। ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଆଜି ବେଙ୍ଗାଲୁରୁଠାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ସନ୍ଧ୍ୟା 7:30 ମ୍ୟାଚ୍ ଖେଳାଯିବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଓଡ଼ିଶା ଏଫ୍ସି ଏବଂ ମହମ୍ମଦାନ ସ୍ପୋର୍ଟିଂ କ୍ଲବ୍ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ଗୋଲ୍ ଶୂନ୍ୟ ଭାବେ ଶେଷ ହୋଇଛି। ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ଆସନ୍ତା 5 ଓଡ଼ିଶା ଏଫ୍ସି ତା'ର ଶେଷ ଲିଗ୍ ମ୍ୟାଚ୍ ଜାମସେଦପୁର ଏଫ୍ସି ସହିତ ଖେଳିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ସୁଫି ପରମ୍ପରା ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି, କହିଲେ ପ୍ରଧାନମନ୍ତ୍ରୀ। କୃଷି ଓ ଗ୍ରାମୀଣ ସମୃଦ୍ଧି ଉପରେ ଆଧାରିତ ବଜେଟ୍ ପରବର୍ତ୍ତୀ ୱେବିନାରକୁ ଆଜି ପ୍ରଧାନମନ୍ତ୍ରୀ କରିବେ ସମ୍ବୋଧନ। ନିର୍ଦ୍ଦେଶାବଳୀ ଉଲ୍ଲଂଘନ ନେଇ କେତୋଟି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାକୁ ଜରିମାନା ଧାର୍ଯ୍ୟ କଲା ଆର୍ବିଆଇ। ଆମେରିକା ଓ ୟୁକ୍ରେନ୍ ମଧ୍ୟରେ ଅସଫଳ ହେଲା ବିରଳ ଖଣିଜ ପଦାର୍ଥ ସଂକ୍ରାନ୍ତ ଆଲୋଚନା ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।